ଏଡ଼େ ଛଙ୍କାଳିଆ ବର ଗଛଟିଏ ନ କରିଲେ ପଛେ ନାହିଁ, ଛୋଟ ହେଲେ ହେଉ ତୁଳସୀ ଗଛଟେ କରିଦିଅ ମୋତେ ସାଇଁ, କରିଦିଅ ମୋତେ ସାଇଁ। ଏଡ଼େ ବଡ଼ ଜୀବ ହାତୀଟିଏ ମୋତେ ନ କରିଲେ ପଛେ ନାହିଁ, ଛୋଟ ହେଲେ ହେଉ ମହୁ ମାଛଟିଏ କରିଦିଅ ମୋତେ ସାଇଁ, କରିଦିଅ ମୋତେ ସାଇଁ। ହଁ ଶ୍ରୋତା ବନ୍ଧୁ, ବଡ଼ ମଣିଷଟିଏ ନହେଲେ ନାହିଁ ଭଲ ମଣିଷଟିଏ ହେବା। ଆଜିର ଉପସ୍ଥାପନାରେ ମୁଁ ଶ୍ରେୟା କନ୍ପାନ। ଶ୍ରୋତାବନ୍ଧୁ ରେଡ଼ିଓ ମୁନ୍ଦାରକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଆମେ ଶୁଣିବା ଆଜିର ଅନୁଚିନ୍ତା। ଅନୁଚିନ୍ତା କହୁଛନ୍ତି ସଂଗ୍ରାମ କନ୍ପାନ।
ସୁଖ ଆଉ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ। ସୁଖୀ ଥିବା ବେଳେ ଗର୍ବ କରନ୍ତୁ ନାହିଁ କି ଦୁଃଖ ବେଳେ ଭାଙ୍ଗି ପଡ଼ନ୍ତୁ ନାହିଁ। ସବୁଠାରୁ ସୁନ୍ଦର ହେଉଛି ମଣିଷର କଥା ଭାଷା। ଆପଣ ଚାହିଁଲେ କାହା ମନ କିଣିପାରିବେ, ଆଉ ଚାହିଁଲେ କାହା ମନ ଭାଙ୍ଗିପାରିବେ। ତେଣୁ ଆମେ ସବୁବେଳେ ମଧୁର କଥା କହିବା। ଦୁନିଆରେ ସବୁ ମିଳିପାରେ, କିନ୍ତୁ ମା ବାପାଙ୍କ ଭଳି ଆଶୀର୍ବାଦ କେଉଁଠାରେ ବି ମିଳିବ ନାହିଁ।
ଧନ୍ୟବାଦ ସଂଗ୍ରାମ, ବହୁତ ସୁନ୍ଦର ଅନୁଚିନ୍ତା କହିଲ। ଶ୍ରୋତାବନ୍ଧୁ ଏବେ ଆସନ୍ତୁ କବିତାଟିଏ ଶୁଣିବା। କବିତା ଶୁଣାଇବେ ସୁଶାନ୍ତ ଜାନି, ତୃତୀୟ ଶ୍ରେଣୀ। କବିତାର ନାଁ ହେଉଛି ହାତୀମାମୁ ହାତୀମାମୁ।
ହାତୀମାମୁ ହାତୀମାମୁ ଝୁଲି ଝୁଲି ଚାଲେ, ଆଗରେ ତାର ଲମ୍ବା ଶୁଣ୍ଢ କେମିତି ଦେଖ ହେଲେ, ଆଗରେ ଦୁଇ ଦାନ୍ତ ଦେଖ ବଳ ବଳ କେତେ, ଆଉ ଦୁଇ ଆଖି ଦେଖ ଛୋଟ ଛୋଟ କେତେ, କେତେ ବଳ ପେଟ ଦେଖ କେତେ ମୋଟା ଗଳ, କୁଲା ପରି କାନ ଦେଖ ଛୋଟ ଲାଞ୍ଜ ତାର, କଳା ତାର ରଙ୍ଗ ଦେଖ କେତେ ବଳ ଜନ୍ତୁ, ପିଲାମାନେ ଡର ନାହିଁ ତାକୁ ଦେଖି କିନ୍ତୁ, କୁନି ମୁନି ଆସ ବସ ହାତୀ ଉପରେ, ଚାଲ ଆମେ ବୁଲି ଯିବା ସାରା ବଜାରେ।
ଧନ୍ୟବାଦ ସୁଶାନ୍ତ, ବହୁତ ସୁନ୍ଦର କବିତାଟିଏ କହିଲ। ଶ୍ରୋତାବନ୍ଧୁ ଏବେ ଆଉ ଗୋଟିଏ କବିତାଟିଏ ଶୁଣିବା। କି କବିତା ଶୁଣାଇବେ ଜ୍ୟୋତି ଜାନି, ତୃତୀୟ ଶ୍ରେଣୀ। କବିତାର ନାଁ ହେଉଛି ଏକ ଗଲା ଶିକାର କରି।
ଏକ ଗଲା ଶିକାର କରି ଦୁଇ ଥିଲା ତା ସାଥେ, ତିନି ତାଙ୍କର ପଛରେ ଥିଲା ବାଘ ଦେଖିଲା ବାଟେ, ଚାରି ଚଢ଼ିଲା ଆମ୍ବ ଗଛରେ ପାଞ୍ଚ ପଡ଼ିଲା ତଳେ, ଛଅ ଦେଖି ହସୁଥିଲା ଡଳି କେଳି ନ ଡାଳେ, ସାତ ନାଚିଲା ଘୁଙ୍ଗୁର ପିନ୍ଧି ଆଠ ଗାଇଲା ଗୀତ, ନ ଗଲା ନୌକା ଧରି ଦଶ ମାରିଲା କାତ।
ଧନ୍ୟବାଦ ଜ୍ୟୋତି ଜାନି, ବହୁତ ସୁନ୍ଦର କବିତାଟିଏ ଗାଇଲ। ଶ୍ରୋତାବନ୍ଧୁ ଏବେ ଆସନ୍ତୁ ଶୁଣିବା ଗପଟିଏ। ଗପଟି କହିବେ ପ୍ରମିଳା ଜାନି। ଗପଟିର ନାଁ ହେଉଛି ଚଢ଼ିଗଲା ଉଡ଼ି।
ଛଳେଇଟିଏ ପୋଖରୀକୁ ପାଣି ପିଇବାକୁ ଗଲା, ପାଣି ପିଉ ପିଉ ସେ ପୋଖରୀରେ ବୁଡ଼ିଗଲା, ଏତିକି ବେଳେ ସେଟାକୁ ବିଲେଇଟିଏ ଆସିଲା, ଛଳେଇଟି ବିଲେଇକୁ ସାହାଯ୍ୟ ମାଗିଲା, ବିଲେଇ କହିଲା ଠିକ୍ ଅଛି କିନ୍ତୁ ମୁଁ ତତେ ଖାଇବି, ଛଳେଇ କହିଲା ଖାଇବ ଯେ ମୋତେ ଆଗ ପାଣିରୁ ଖାଲ। ଏହା ଶୁଣି ବିଲେଇ ଛଳେଇକୁ ପାଣିରୁ ଛାଣି ଆଣିଲା, ବିଲେଇ କହିଲା ଏବେ ତତେ ଖାଇବି, ଛଳେଇ କହିଲା ମୋ ଦେହ ଶୁଖିଯାଉ ତାପରେ ଖାଇବ, ବିଲେଇଟି ଜଗୁ ଜଗୁ ଶୋଇ ପଡ଼ିଲା, ବିଲେଇ ଶୋଇଗଲା ପରେ ଛଳେଇ ପୁରକିନା ଉଳିଗଲା।
ଧନ୍ୟବାଦ ପ୍ରମିଳା ଜାନି, ସୁନ୍ଦର ଗପଟିଏ କହିଲ। ହଁ ଶ୍ରୋତା ବନ୍ଧୁ ଏବେ ଆସନ୍ତୁ ଶୁଣିବା ଗୀତଟିଏ। ଗୀତକୁ ଗାଇ ଶୁଣାଇବେ ଦଶରଥ ସାଉନ୍ତା ଓ ପ୍ରମିଳା ଜାନି, ଶ୍ରେଣୀ ତୃତୀୟ।
ତୁମ ପରି ଛୋଟ ପିଲାଟିଏ ଗାଁ ଚାଳିର ଚାଟ ସିଏ, ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାର ସରିକି ଚାଳି ଯାଇଥିଲା ଦିନେ ଜଳି, ବାହାରିଲା ସିଏ ପାଠ ପଢ଼ି ବାଟେ ଯାଉ
ଯାଉ କଷି ଗଲା ଗଳ ମୁହଁ ମାଳି ତଳେ ଗଲା ପଡ଼ି ଗୁରୁଜୀ ଦେଖିଲେ ଦେହ ତାର ପାଣି କାଦୁଅରେ ସର ସର ତିଳେ ହେ ସେତିକି କାତର ନ କରି ଆସି ଅଛି ହୋଇ ତର ବର ପଚାରିଲେ ଗୁରୁ ଏ କି ହେଲା ଏତେ ସରି ତତେ କିଏ କଲା ପିଲାଟି କହିଲା ବେଗେ ଆସୁ ଆସୁ କାଦୁଅରେ ଗଳ କଷି ଗଲା ହେଲା ଦଶହରା ଛୁଟି ବେଳ ସାତି ପିଲା ଡାକି କଲେ ମେଳ ବାଲି ଗଳି ମାଟି ପକାଇ ସବିଏ ଗାଁ ଦାଣ୍ଡ କଲେ ସମତୁଲ ଏହା ଦେଖି ଲୋକେ ହେଲେ କାବା ଡକାଇଲେ ଗୁରୁ ଚାଟ ସବା କହିଲେ ବଳି ବୋଲ କାମ କଲେ ଦୁନିଆରେ ଦିନେ ବଳ ହେବା ବଳ ହେଲା ଦିନେ ସେଇ ପିଲା ମଧୁ ବାରିଷ୍ଟର ବୋଲାଇଲା ଦେଶ ପାଇ କେତେ କାମ କରିସି କାଳ କାଳ ଯଶ ରଖି ଗଲା କହିଲା ଜାତିର କାନେ କାନେ ଉଠିବୁ ଆଉ ତୁ କେତେ ଦିନେ ପୂର୍ବ ଗରୁବ ପୂର୍ବ ମହିମା ପଡ଼ୁ ନାହିଁ କିରେ ତୋର ମନେ ତେଜ ବରା ତାର ବୀର ବାଣୀ ନବ ଜାଗରଣ ଦେଲାଣି ନୂଆ ଜୀବନର ଆଲୋକ ଦେଖାଇ କଟି ଜାନ ମନ ନେଲା ଟାଣି
ଧନ୍ୟବାଦ ଦଶରଥ ସାଉନ୍ତା ଆଉ ପ୍ରମିଳା ଜାନି ସୁନ୍ଦର କବିତାଟିଏ ଗାଇ ଶୁଣାଇଲେ ହଁ ଶ୍ରୋତା ବନ୍ଧୁ ଏବେ ଆସନ୍ତୁ ଶୁଣିବା ଆଉ ଗୋଟିଏ ସୁନ୍ଦର କବିତାଟିଏ ଗାଇ ଶୁଣାଇବେ ଶ୍ରିୟା କନ୍ପାନ୍ ପଞ୍ଚମ ଶ୍ରେଣୀ ଓ କୁନି କନ୍ପାନ୍ ଚତୁର୍ଥ ଶ୍ରେଣୀ ଗୀତର ନାଁ ହେଲା ଟିକି ଟିକି ଟପା ପାଣିରେ
ଟିକି ଟିକି ଟପା ପାଣିରେ ଗଢା ହୋଇଛି ସିନ୍ଧୁ ଦିଶୁ ନାହିଁ ସିନା ଆଖି କି ତାର ଅସଂଖ୍ୟ ବିନ୍ଦୁ ଟିକି ଟିକି ଧୂଳି କଣିକା ମିଶି ହୋଇଛି ଧରା ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢା ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ ଏତେ ଲୋକ ହି ତ ସାଧୁଛି ଏତେ ବାଣ୍ଟୁଛି ଧନ ଟିକି ଟିକି କୋଟି ତାରକା ଫୁଟି ଗଗନେ ନୀତି ରାତିର ଅନ୍ଧାର ବିନାଶୀ ଦଫା କରନ୍ତି ଗୀତି ଲବେ ଲବେ ଦୟା ହୃଦୟ ଦେଇପାରେ ଯେ ନର ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର ପଦୁ ପଦ କଥା ମଧୁର ଯେଉଁ ବାସଇ ମୁଖେ ପରକୁ ଆପଣା କରି ସେ ବାନ୍ଧି ପାରଇ ସୁଖେ ଟିକି ଟିକି କାର୍ଯ୍ୟ ସୁଗତି ଯେବେ ଦେଖାଇ ପାର ତେବେ ସିନା ମୃତ୍ୟୁ ପିଲାଏ ଜନ୍ମ କରିବା ସାର
ଧନ୍ୟବାଦ ଶ୍ରିୟା ଆଉ କୁନି ସୁନ୍ଦର କବିତାଟିଏ ଶୁଣାଇଲ ହଁ ଶ୍ରୋତା ବନ୍ଧୁ ଏବେ ଆସନ୍ତୁ ଶୁଣିବା ନାଟକଟିଏ ନାଟକର ନାଁ ଖାଇବା ପୂର୍ବରୁ ହାତ ଧୋଇବା ମଶାରି ଟାଙ୍ଗି ଆମେ ଶୋଇବା ନାଟକରେ ଅଭିନୟ କରିବେ ଅମର ବେନିଆ ଆଦିତ୍ୟ ଖସଲା ପାୟଲ କନ୍ପାନ୍ ସଂଗ୍ରାମ କନ୍ପାନ୍ ବାବୁଲା କନ୍ପାନ୍
ଜୁହାର ଆଜ୍ଞା ଜୁହାର
ଓହୋ କ'ଣ ହେଲା ଲୋ କମଲି
ଜ୍ୱର ମୁଣ୍ଡ ବିନ୍ଧା କମ୍ପ ହେଲାନି ପାଞ୍ଚ ଦିନ ହେଲାନି
ଓହୋ ଏଇଟା ତ ମ୍ୟାଲେରିଆର ଲକ୍ଷଣ
ଜୁହାର ଆଜ୍ଞା ଜୁହାର
ଜୁହାର ଜୁହାର କ'ଣ ହେଇଛି କିରେ ସଙ୍ଗରି
ମୋକେ କମ୍ପ ମୁଣ୍ଡ ବିନ୍ଧା ଥଣ୍ଡା ମାନ ହେଲାନି
ଓହୋ ଏଇଟା ତ ମ୍ୟାଲେରିଆର ଲକ୍ଷଣ
ଜୁହାର ଜୁହାର ଡକ୍ଟର ଆଜ୍ଞା
ଜୁହାର ଜୁହାର କ'ଣ ହେଇଛି କିରେ ଝିତରୁ
ଜ୍ୱର କମ୍ଫ ମୁଣ୍ଡ ବିନ୍ଧା ହେଲାନି ପାଞ୍ଚ ଦିନ
ଓ ଏଇଟା ତ ମ୍ୟାଲେରିଆର ଲକ୍ଷଣ ତୁମେ ତମେ ଖାଇବା ଆଗରୁ ହାତ ଧୋଉଛ କି ନାହିଁ ଯେ? ମଶାରୀ ଟାଙ୍ଗିକି ଶୋଉଛ ନା
ନାହିଁ?
ସେଥିପାଇଁ ତ ତୁମକୁ ମ୍ୟାଲେରିଆର ରୋଗ ହଉଛି। ଆଉ ତମ ଚାରିଆଡେ ସବୁଆଡେ ଖାଲି ପରିଷ୍କାର ହିଁ ପରିଷ୍କାର ରଖିବ, ଆଉ କୋଉଠି ଯଦି ଟିକେ କାଦ ନା କଣ ଗୋଟେ ଦେଖିଲ ବୋଲେ ସେଟାକୁ ସବୁ ପରିଷ୍କାର କରିଦେବ, ନହେଲେ ସେଇଠିରୁ ଆକା ମଶା ଯାକ ଆସୁଛନ୍ତି ସୃଷ୍ଟି ହୋଇକି ଆଉ ତୁମକୁ କାମୁଡ଼ୁଛନ୍ତି, ଆଉ ତୁମକୁ ଡେଙ୍ଗୁ ମ୍ୟାଲେରିଆର ହଉଛି।
ମ୍ୟାଲେରିଆ 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 ଚାରିଆଡେ ଖାଲି ମ୍ୟାଲେରିଆ, ମୁଁ ହଉଛି ମାଇ ଏନ ଫ୍ରିଜ ମଶା। ମୁଁ ତମକୁ କାମୁଡ଼ିଲେ ତମକୁ ଜ୍ୱର କମ୍ପ ଆଉ ମୁଣ୍ଡ ବିତା ହବ। ଇ ହା ହା ହା,
ଦେଖିଲ ତ ଦେଖିଲ ତ, ଏଇଟା ହଉଛି ମ୍ୟାଲେରିଆର ସମ୍ଭାବନା। ଯଦି ତମେ ଖାଇବା ପୂର୍ବରୁ ହାତ ଧୋଇବନି ଆଉ ମଶାରୀ ଟାଙ୍ଗିକି ଯଦି ଶୋଇବନି ଆଉ ଯଦି ଆଖପାଖରେ ଯଦି ପରିଷ୍କାର ରଖିବନି, କେଉଁଠି କାଦୁଅ ରହିଯିବ ବୋଲେ ସେଇଠିରୁ ହିଁ ସୃଷ୍ଟି ହେଇକି ଆସିକି ତୁମକୁ ଚାବି କାମୁଡ଼ିକି ସମସ୍ତଙ୍କୁ ମରାଇ ଦେବ ସେଇଆ ଆଗା, ଜାଣିଛ ତ? ଆଜିଠାରୁ ଆମେ ଶପଥ ନେବା,
ଖାଇବା ପୂର୍ବରୁ ହାତ ଧୋଇବା, ମଶାରୀ ଟାଙ୍ଗିକି ଆମେ ଶୋଇବା। ଖାଇବା ପୂର୍ବରୁ ହାତ ଧୋଇବା, ମଶାରୀ ଟାଙ୍ଗିକି ଆମେ ଶୋଇବା।
ଧନ୍ୟବାଦ ଅମର, ଆଦିତ୍ୟ, ପାୟଲ, ସଂଗ୍ରାମ, ବାବୁଲା, ସୁନ୍ଦର ନାଟକଟିଏ ଶୁଣାଇଲ। ହଁ ଶ୍ରୋତା ବନ୍ଧୁ, ଏ ଥିଲା ଆଜିର ରେଡ଼ିଓ ମୁନ୍ଦାରର ପ୍ରଥମ ଅଧ୍ୟାୟ। ଆସନ୍ତା ଥରକୁ ଆଉ କିଛି ନୂଆ ଗୀତ, ଗପ, ନାଟକ ଶୁଣିବା। ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର।